ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟସଭାର 54 ସାଂସଦଙ୍କର ସରିଲା କାର୍ଯ୍ୟକାଳ। ସେମାନଙ୍କ ମଧ୍ୟରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ 7 ଜଣ ଲୋକସଭା ନିର୍ବାଚନରେ ହୋଇଛନ୍ତି ପ୍ରାର୍ଥୀ। ଭାରତୀୟ ରିଜର୍ଭ ବ୍ୟାଙ୍କର 3-ଦିନିଆ ମୁଦ୍ରାନୀତି ସମୀକ୍ଷା ବୈଠକ ଆଜିଠାରୁ ମୁମ୍ବାଇଠାରେ ଆରମ୍ଭ ହୋଇଛି। ମାଲକାନଗିରି ଜିଲ୍ଲାର କାଲିମେଳା ଜଙ୍ଗଲରେ କମ୍ବିଂ ଅପରେସନ ଜାରି, ମାଓ ସାମଗ୍ରୀ ସହିତ ବିସ୍ଫୋରକ ପଦାର୍ଥ ଜବତ। ଏବଂ ରାଜ୍ୟରେ ଆସନ୍ତା କିଛିଦିନ ଧରି ଗ୍ରୀଷ୍ମ ପ୍ରବାହ ଜାରି ରହିବ, ସୂଚନା ଦେଲେ ପାଣିପାଗ ବିଭାଗ। ରାଜ୍ୟସଭାର 54 ସାଂସଦଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି। ଅବସର ନେଉଥିବା ଏହି ସାଂସଦଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ସମେତ 2 କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଭୂପେନ୍ଦ୍ର ଯାଦବ ଅଛନ୍ତି। ଅନ୍ୟପକ୍ଷରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ 6 ଜଣ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ପୁରୁଷୋତ୍ତମ ରୂପାଲା, ରାଜୀବ ଚନ୍ଦ୍ରଶେଖର, ଭି ମୁରଲୀଧରନ, ନାରାୟଣ ରାଣେ ଓ ଏଲ୍ ମୁରୁଗାନଙ୍କ କାର୍ଯ୍ୟକାଳ ଗତକାଲି ଶେଷ ହୋଇଛି। ରାଜ୍ୟସଭାରୁ ଅବସର ନେଇଥିବା 7 ଜଣ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରୁ କେବଳ ଅଶ୍ୱିନୀ ବୈଷ୍ଣବଙ୍କୁ ବାଦ୍ ଦେଇ ଅନ୍ୟମାନେ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଅଶ୍ୱିନୀ ବୈଷ୍ଣବ ପୁଣି ଥରେ ରାଜ୍ୟସଭାକୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଆଗାମୀ ସାଧାରଣ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେଉଥିବା ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଗୋଟିଏ ଦିନ ସ୍ୱତନ୍ତ୍ର ଛୁଟି ମଞ୍ଜୁର କରିଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସମସ୍ତ ବିଭାଗକୁ ପତ୍ର ଲେଖି ଜଣାଇଛନ୍ତି। ପ୍ରଶାସନିକ ସୁବିଧାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ କାର୍ଯ୍ୟାଳୟ ମୁଖ୍ୟଙ୍କ ବିଚାର ଓ ନିଷ୍ପତ୍ତି ଆଧାରରେ ଏହି ଛୁଟି ପ୍ରଦାନ କରାଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କର 3-ଦିନିଆ ମୁଦ୍ରାନୀତି ସମୀକ୍ଷା ବୈଠକ ଆଜିଠାରୁ ମୁମ୍ବାଇରେ ଆରମ୍ଭ ହୋଇଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକର ଶେଷ ଦିନରେ ମୁଦ୍ରାନୀତିର ସମୀକ୍ଷା କରାଯିବ। ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଗୋଟିଏ ଯାନ ଗୋଟିଏ ଫାସ୍ଟ୍ୟାଗ୍ ନୀତି ପ୍ରଚଳନ କରାଯାଇଛି। ଗୋଟିଏ ଫାସ୍ଟ୍ୟାଗ୍ ବ୍ୟବହାର କରି 1ରୁ ଅଧିକ ଗାଡ଼ି ଚଳାଚଳ କରୁଥିବାରୁ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ରିଜର୍ଭ ବ୍ୟାଙ୍କର ବାଧ୍ୟତାମୂଳକ ନିୟମ ଅନୁଯାୟୀ ଫାସ୍ଟ୍ୟାଗ୍ର କେୱାଇସି କରିବା ଲାଗି ପ୍ରାଧିକରଣ ପକ୍ଷରୁ ଗାଡ଼ି ମାଲିକମାନଙ୍କୁ କୁହାଯାଇଛି। କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲ ଏସ୍ସିବିରେ ଯକୃତ ପ୍ରତିରୋପଣ ପାଇଁ ହାଇଦ୍ରାବାଦସ୍ଥିତ ଏଆଇଜି ହସ୍ପିଟାଲ ସହଯୋଗରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଯକୃତ ପ୍ରତିରୋପଣ ପ୍ରକ୍ରିୟା ପାଇଁ ଏସିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋ ଏଣ୍ଟରୋଲୋଜି ଏବଂ ଏସ୍ସିବି ମଧ୍ୟରେ ଏକ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି। ଏଥିପାଇଁ 5 ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଛି। ଉଭୟ ସଂସ୍ଥାର ଡାକ୍ତରମାନଙ୍କର ଏକ ମିଳିତ ଦଳ ଏହି ପ୍ରତିରୋପଣ ପ୍ରକ୍ରିୟା କରିବେ। ଯକୃତ ପ୍ରତିରୋପଣ ପାଇଁ 3 ଜଣଙ୍କ ନାମ ପଞ୍ଜୀକରଣ କରାଯାଇଛି। ସେଥିମଧ୍ୟରୁ ପ୍ରଥମ ବ୍ୟକ୍ତି ଭାବେ ଜଣେ ପୁରୁଷଙ୍କର ଯକୃତ ପ୍ରତିରୋପଣ ପାଇଁ ପ୍ରସ୍ତୁତି ଆଜି ଆରମ୍ଭ ହୋଇଛି। ଯକୃତ ପ୍ରତିରୋପଣ ପାଇଁ ମୋଟ 12-13 ଘଣ୍ଟା ସମୟ ଲାଗୁଥିବାବେଳେ ଏ ନେଇ ଏସ୍ସିବିର ମଡ୍ୟୁଲାର ଓଟିର ବ୍ୟବସ୍ଥା କରାଯାଇଛି। ଏହି ୟୁନିଟ୍ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର 22 କୋଟି ଟଙ୍କା ମଞ୍ଜୁର କରିଥିଲେ। ସାଧାରଣ ନିର୍ବାଚନ ପାଇଁ ଆଜି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡକ୍ଟର କମଳଲୋଚନ ମିଶ୍ର ନବରଙ୍ଗପୁର ବ୍ଲକ ପରିଦର୍ଶନ କରି ନିର୍ବାଚନ ପୂର୍ବ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଜିଲ୍ଲାରେ ସାଧାରଣ ନିର୍ବାଚନ କିପରି ଅବାଧ, ନିରପେକ୍ଷ, ଶାନ୍ତି ଶୃଙ୍ଖଳାର ସହିତ ସୁଚାରୁ ରୂପେ ପରିଚାଳନା ହେବ ସେ ନେଇ ନବରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ ଖରା ଏବଂ ନିର୍ବାଚନ ଦାୟିତ୍ୱରେ ଥିବା ସମସ୍ତ ବ୍ଲକର ଅଧିକାରୀ କର୍ମଚାରୀଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ। ମତଦାନ କେନ୍ଦ୍ରଗୁଡ଼ିକରେ ପୋଲିଂ ଅଧିକାରୀମାନଙ୍କ ପାଇଁ ରହିବାର ବ୍ୟବସ୍ଥା, ମତଦାତାଙ୍କ ପାଇଁ ଆବଶ୍ୟକୀୟ ପାନୀୟ ଜଳ, ପ୍ରତୀକ୍ଷା ସ୍ଥାନ, ବିଦ୍ୟୁତ୍ ନିରାପତ୍ତା, ଶୌଚାଳୟର ବ୍ୟବସ୍ଥା, ବିଶେଷକରି ଦିବ୍ୟାଙ୍ଗ ଓ ବୟସ୍କ ମତଦାତାଙ୍କ ପାଇଁ ବୁଥ୍ରେ ର୍ୟାମ୍ପର ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳ କହିଥିଲେ। ଦେଶରେ ଆସନ୍ତା ସାଧାରଣ ନିର୍ବାଚନ ଲାଗି ପ୍ରାୟ 97 କୋଟି ପଞ୍ଜିକୃତ ଭୋଟର ମତଦାନ କରିବେ ବୋଲି ଭାରତୀୟ ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡ଼ିଛି। ମତଦାନ ଲାଗି ଦେଶରେ 10.5 ଲକ୍ଷ ମତଦାନ କେନ୍ଦ୍ର ଏବଂ 1.5 କୋଟି ପୋଲିଂ ଅଧିକାରୀ ଏବଂ ସୁରକ୍ଷା କର୍ମଚାରୀ ନିୟୋଜିତ ହୋଇଛନ୍ତି। ଭୋଟର ତାଲିକାରେ ନିଜର ନାମ ଯାଞ୍ଚ କରିବା ଏବଂ ନିଜ ନିଜର ନିର୍ବାଚନ ମଣ୍ଡଳୀରେ ଭୋଟ୍ଗ୍ରହଣ ତାରିଖକୁ ଜାଣିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଭିନ୍ନ ସମ୍ଭାଦପତ୍ରରେ କ୍ୟୁଆର୍ କୋଡ୍ ସମ୍ଭନ୍ଧିତ ବିଜ୍ଞାପନ ପ୍ରକାଶ ପାଇଛି। ଭୋଟରମାନେ ସେମାନଙ୍କର ମତଦାନ ସମ୍ପର୍କିତ ତଥ୍ୟ ଜାଣିବା ପାଇଁ ହେଲ୍ପଲାଇନ୍ ନମ୍ଘର 1950କୁ ଡାଏଲ୍ କରିପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଦୟାଲତଙ୍ଗ ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓବାଦୀମାନେ ମାଟି ତଳେ ଲୁଚାଇ ରଖିଥିବା ବହୁ ପରିମାଣର ବିସ୍ଫୋରକ ସାମଗ୍ରୀକୁ ପୁଲିସ୍ ଆଜି ସକାଳେ ଉଦ୍ଧାର କରିଛି। ଗତକାଲି ମାଲକାନଗିରି ଡିଭିଏଫ୍ ଯବାନ ଓ ଗୁଇନ୍ଦା ବିଭାଗର ଅଧିକାରୀ ମିଳିତ ଭାବେ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଦୟାଲତଙ୍ଗ ଗ୍ରାମ ନିକଟସ୍ଥ ଜଙ୍ଗଲରେ ତଲାସୀ ଅଭିଯାନ ଆରମ୍ଭ କରିଥିବାବେଳେ ଆଜି ଏହି ସଫଳତା ମିଳିଛି। ଏହି ତଲାସୀ ଅଭିଯାନ ବେଳେ ପୁଲିସ୍ 190 ଜିଲେଟିନ୍ ଷ୍ଟିକ୍, ଗୋଟିଏ 20 କିଲୋଗ୍ରାମ ଓଜନର ଆଇଇଡି ସମେତ ବିଭିନ୍ନ ମାଓ ସାମଗ୍ରୀ ଜବତ କରିଛି। ଏଥିସହ ସମ୍ପୃକ୍ତ ଅଞ୍ଚଳରେ କୁମ୍ବିଂ ଓ ତଲାସୀ ଅଭିଯାନ ଜାରି ରହିଥିବା ଆରକ୍ଷୀ ଅଧୀକ୍ଷକ ନିତେଶ ବାଧୱନି ସୂଚନା ଦେଇଛନ୍ତି। ଚଳିତ ବର୍ଷ ଖରିଫ ଋତୁରେ ରାଜ୍ୟ ସରକାରଙ୍କ ପକ୍ଷରୁ 65 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଯୋଗାଣ ନିଗମର ସୂଚନା ଅନୁସାରେ ଚଳିତ ଖରିଫ ଋତୁରେ 58 ଲକ୍ଷରୁ ମେଟ୍ରିକ୍ ଟନ୍ରୁ ଅଧିକ ଧାନ ସଂଗ୍ରହ କରାଯାଇଛି। ଅନ୍ୟପକ୍ଷରେ ଚଳିତ ବର୍ଷ ରାଜ୍ୟ ସରକାର ଚାଷୀଙ୍କଠାରୁ ସମସ୍ତ ଧାନ କିଣିବା ପାଇଁ ଯୋଜନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏଫ୍ସିଆଇ ଅଧିକ ଚାଉଳ କିଣିବା ପାଇଁ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟକୁ ପତ୍ର ଲେଖି ଅନୁରୋଧ କରିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନିକ ସେବା ପରୀକ୍ଷା ପାଇଁ ମାଗଣା କୋଚିଂ ଦିଆଯାଉଛି। ଆସନ୍ତା 2024-25 ଶିକ୍ଷାବର୍ଷ ପାଇଁ ଏହି ମାଗଣା କୋଚିଂ ନିମନ୍ତେ ପ୍ରି କ୍ୱାଲିଫାଏ ପ୍ରବେଶିକା ପରୀକ୍ଷା ପାଇଁ ଗତକାଲି ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ଏଥିପାଇଁ 6,000 ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଆସନ୍ତା 29 ତାରିଖରେ ସାମ୍ସ ଏବଂ ଏସ୍ଏସ୍ବି ୱେବ୍ସାଇଟ୍ରେ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବ ଏବଂ ମେ 5 ତାରିଖରେ ପ୍ରି କ୍ୱାଲିଫାଏ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କର ଶିକ୍ଷା ସମ୍ଭନ୍ଧୀୟ ପୋର୍ଟାଲ୍ ସାମ୍ସର ତଥ୍ୟ ଅନୁସାରେ ୟୁପିଏସ୍ସି ପକ୍ଷରୁ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ 6,973 ଜଣ କୋଚିଂ ନେବାକୁ ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ 3,730 ଜଣ ଅନ୍ଲାଇନ୍ ଜରିଆରେ ପରୀକ୍ଷା ଫି' ଦାଖଲ କରିଛନ୍ତି। ଆସନ୍ତା 29 ତାରିଖରେ କୋଚିଂ ନେବା ଲାଗି ଚୟନ ପରୀକ୍ଷା ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଆସନ୍ତାକାଲିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ନାମଲେଖା ପ୍ରକ୍ରିୟା ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ଅଭିଭାବକମାନେ ମନୋନୀତ କେନ୍ଦ୍ରୀୟ ବିଦ୍ୟାଳୟରେ ନିଜ ପିଲାଙ୍କ ନାମଲେଖା ପାଇଁ ଅନ୍ଲାଇନ୍ରେ ପଞ୍ଜୀକରଣ କରିପାରିବେ। ଚଳିତ ମାସ 19 ତାରିଖରେ ପ୍ରଥମ ପ୍ରୋଭିଜନାଲ୍ ଲିଷ୍ଟ ପ୍ରକାଶ ପାଇବ। ସେହିପରି ଦ୍ୱିତୀୟ ତାଲିକା ଚଳିତ ମାସ 29ରେ ଏବଂ ତୃତୀୟ ତାଲିକା ମଇ ମାସ 8 ତାରିଖରେ ପ୍ରକାଶ ପାଇବ। ଏହି ଆଧାରରେ ଛାତ୍ରଛାତ୍ରୀ ନାମ ଲେଖାଇବେ। ରାଜ୍ୟରେ ଅଂଶୁଘାତ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ବିଭିନ୍ନ ହସ୍କିଟାଲରେ ଅଂଶୁଘାତ ପ୍ରଭାବିତ ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ବେଡ୍ ରଖିବାକୁ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଛି। ପ୍ରତି ଜିଲ୍ଲା ହସ୍କିଟାଲରେ 6 ସିଏଚ୍ସିରେ 2 ପିଏସ୍ସିରେ 1 ଲେଖାଏଁ ବେଡ୍ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି। ଅଂଶୁଘାତ ମୁକାବିଲା ପାଇଁ ଆବଶ୍ୟକୀୟ ଔଷଧ ସହ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଡାକ୍ତରଖାନାରେ ଯେପରି 24 ଘଣ୍ଟିଆ ଡାକ୍ତର ଉପଲବ୍ଧ ହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ରାଜ୍ୟର 490 ସରକାରୀ ଏବଂ ବେସରକାରୀ ଆଇଟିଆଇଗୁଡ଼ିକରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହିସବୁ ଆଇଟିଆଇଗୁଡ଼ିକରେ 83,676 ସିଟ୍ରେ ନାମ ଲେଖାଯିବ। ସେହିପରି ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ଲାଗି 162 କଲେଜରେ ପ୍ରାୟ 71,000 ସିଟ୍ରେ ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଆଗ୍ରହୀ ଛାତ୍ରଛାତ୍ରୀମାନେ ସାମ୍ସ ଓଡ଼ିଶା ୱେବ୍ସାଇଟ୍ରେ ଆବେଦନ କରିବା ପାଇଁ କର୍ତ୍ତୃପକ୍ଷ କହିଛନ୍ତି। ରାଜ୍ୟରେ ଆସନ୍ତା କିଛିଦିନ ଧରି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 6 ତାରିଖ ସୁଦ୍ଧା ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇବ ଏବଂ ଅଧିକାଂଶ ସ୍ଥାନରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ରହିବ ବୋଲି ଅନୁମାନ କରାଯାଇଛି। ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ତାପମାତ୍ରା ବଢ଼ିବା ନେଇ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର 4 ଜିଲ୍ଲାରେ 7 ସହରରେ ଗତକାଲି ତାପମାତ୍ରା 41 ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଥିଲା। ମାଲକାନଗିରିରେ ସର୍ବାଧିକ 41.7 ଡିଗ୍ରୀ ସେଲ୍ସିୟସ୍ ରହିଥିଲା। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲିଠାରୁ 10 ଜିଲ୍ଲାରେ ଅଧିକ ଗରମ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳି ଅନୁଭୂତ ହେବ। ରାଜ୍ୟସଭାର 54 ସାଂସଦଙ୍କର ସରିଲା କାର୍ଯ୍ୟକାଳ। ସେମାନଙ୍କ ମଧ୍ୟରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ 7 ଲୋକସଭା ନିର୍ବାଚନରେ ହୋଇଛନ୍ତି ପ୍ରାର୍ଥୀ। ଭାରତୀୟ ରିଜର୍ଭ ବ୍ୟାଙ୍କର 3-ଦିନିଆ ମୁଦ୍ରାନୀତି ସମୀକ୍ଷା ବୈଠକ ଆଜିଠାରୁ ମୁମ୍ବାଇଠାରେ ଆରମ୍ଭ ହୋଇଛି। ମାଲକାନଗିରି ଜିଲ୍ଲାର କାଲିମେଳା ଜଙ୍ଗଲରେ କୁମ୍ବିଂ ଅପରେସନ୍ ଜାରି, ମାଓ ସାମଗ୍ରୀ ସହିତ ବିସ୍ଫୋରକ ପଦାର୍ଥ ଜବତ। ଏବଂ ରାଜ୍ୟରେ ଆସନ୍ତା କିଛିଦିନ ଧରି ଗ୍ରୀଷ୍ମ ପ୍ରବାହ ଜାରି ରହିବ, ସୂଚନା ଦେଲା ପାଣିପାଗ ବିଭାଗ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।